6B6 ଜୋସେଫଙ୍କ ଭାଇମାନେ ଘରୁ ବହୁତ ଦୂରେ ପଶୁପଲ ଚରଉଥିଲେ। ଯାକୁବ ଜୋସେଫଙ୍କୁ କହି ତୁମ୍ବ ଭାଇମାନେ ପଶୁପଲ କିପରି ଅଛନ୍ତି ଯାଇ ଦେଖିଆସ। ଜୋସେଫ ଆସୁଥିବାର ଦେଖି ଭାଇମାନେ ତାଙ୍କୁ ମାରିଦେବା ପାଇଁ ସ୍ଥିର କଲେ। ସେମାନେ ତାହାର ସୁନ୍ଦର ରଙ୍ଗବସ୍ତ୍ର ବାହାର କରି ଗୋଟିଏ ଶୁଷ୍କ କୂପରେ ପକାଇଦେଲେ। ସେମାନଙ୍କ ମଧ୍ୟରୁ ଜଣେ କହିଲା, ଆମ ଭାଇକୁ ମାରି ଆମର କିଛି ଲାଭ ନାହିଁ, ଆମେ ତାଙ୍କୁ ଦାସ ହେବାକୁ ବିକ୍ରି କରିଦେବା। ଠିକ୍ ସେତିକିବେଳେ ଜଣେ ବ୍ୟବସାୟୀ ଆସୁଥିଲା, ତେଣୁ ସେମାନେ ଜୋସେଫଙ୍କୁ 20 ରୁପ୍ୟ ମୁଦ୍ରା ନେଇ ବିକ୍ରି କଲେ। ତାର ବସ୍ତ୍ରକୁ ରକ୍ତରେ ଭିଜାଇ ପିତାଙ୍କ ନିକଟକୁ ନେଇ ଦେଖାଇଲେ। ଜୋସେଫ ହିଂସ୍ରକ ଜନ୍ତୁ ଦ୍ୱାରା ମୃତ୍ୟୁ ହୋଇଛି ଭାବି ଅତିଶୟ ଦୁଃଖିତ ହୋଇ ବିଳାପ କଲେ।